वासुदेवाय
श्री
श्री गौरताय श्री श्री कृष्ण बलराम श्री जगन्नाथ प्रभु सुब्रमण्य श्री राधा कृष्णचंद्र श्री लक्ष्मी नृसिंहदेव श्री श्री सीताराम पद पद्म वंदन करी श्री गुरुदेव श्री श्रीमद स्वामी महाराज पाद पद्मन विधन करी ईश्कन प्रतिष्ठाचार्य श्री श्रीमद शिवक्ति विधान स्वयं महाराज पाद पद्मन विधन करी समस्त साधु गुरु वैष्णव तथा अभस्त वैष्णव सूर्यनंद आदि कृष्ण प्रभु इत्यादि तथा समस्त मात्र निवेदन करी आज आम श्रीमद दस स्कंद दशम अध्याय कथा कह दशम अध्याय द्वितीय भाग आरंभ करवा कल गत काली शुणुले चलता फिल्म चलता कैलास उपवन मंदाकिनी किभ भाव दुज नलकृ मणिग्रीव लग्न ही अप्सरा मान सहित जलकड़ करुले नारद मुनि आस पहुँचिक चिंता करुले ये कार्य कर सर्वलोक भाव कथा को विश्राम देते तेणु श्री नारद मुनि जड़े किभली भाव जड़े जो मैंने उन्नत स्थित अच्छा स्थित वर्ग सका भाषा जो मैंने बहुत उन्नत स्थित अच्छा जहाँ बुद्धि स्थिर हो जाती स्थिति से किभली कथा से किभली व्यवहार करेंगे से किभली चलिए किभली बस कौन करेंगे सब प्रश्न पचार भगवद गीता द्वितीय अध्याय अर्जुन आम देखा कि नारद मुनि भगवान अवस्था केन्नत स्थित अच्छा कौ कल आम कौन टीचिंग कौली टीचिंग करवाक पड़ो ये गोटे टीचिंग करागला भक्ति भक्तिर पर भक्तर परिणत हेल्ले सी ना से अंध नट को जाते तेणु सी कौन कले नारद मुनि कौन आठ रू आरंभ कथा नारद कौन नारद उच नी अन्य सतोजस्यान बुद्धिभ्रंशोर जो गुणा श्रीमदादा श्रीमदाद आविजात्यादि जत्र स्त्री द्युतमा सब गोटे प्रकृतर परिस्थितिटा किभली भाव रही अनुध्यान करवाटा ये सहज नुह आम प्रकृत परिस्थिति को बुझीपर ना तेणु जो मैंने उन्नत स्थित अच्छा से जानते सब कौन कारण तक शास्त्र ज्ञान रही तेणु ये जहाँ कहले ये गोटे शास्त्र भागवत मतलब रे जहाँ नारद कहले भागवत आम शुणुचे के उन्नत स्थित से अच्छा न ही अन्य दुष्ट दोष्या भौतिक जगत में बहुत कुछ आम जो रही बुद्धि भ्रंश हो रजगुण रजगुण से रजगुण प्रभाव में बुद्धिटा नष्ट जो रही रजगुण सब काम विभिन्न प्रकार कामना काम ऐसा क्रोध ऐसा रजगुण समुद्भव ये विभिन्न प्रकार कामना रहीकि बुद्धि अलग प्रकार हो बुद्धि भ्रंश हो न अन्य कौन सी उपाय बुद्धि बेस भ्रंश होने जो भौतिक जगत में उपभोग करने समस्त चाहते जुस्त जोस्यान जुस्त जोस्यान जो शब्द स्पर्श रूप रस गंध ये पांच प्रकार सब रही उपभोग सामग्री रही भौतिक जगत में ये समस्त व्यस्त रही उपभोग करेंगे उपभोग छड़ा आउ कि चिंता करें ना ये रजगुण प्रभाव ये सब हुए एवं श्रीमदाद आभिजात्यादि श्रीमदाद श्रीमद कहले बहुत धन जवान अच्छी बुद्धि अलग प्रकार आभिजात्य बहुत उन्नत कूल जन्म होती तेणु ये सब जो धन फन रही धन गुड़ाक से किभली खर्च करेंगे अधिकांश हम देखते आम साधारण भाव में जो मान बहुत धन रही से किभली से धन खर्च करें शुणु कि वर्ष तलर घटना वर्ष किमती भाव में जन थी अंबानी पत्नी जो टा अच्छी बहुत धन अच्छी से सका जो चाह पीते चाह तो पीवा कथा नुह से पीते फिर लक्ष टा लक्ष खर्च होता गोटे चाह पाई ये भाव बुद्धिभ्रंश ये तो सामान्य कथा ଆଉ ପୁରୁଷ ଲୋକମାନଙ୍କର କଥା ଆଉ କ'ଣ କହିବା, ତାଙ୍କର ଯେଉଁଭଳି ଭାବରେ ବୁଦ୍ଧି ନଷ୍ଟ ହୋଇଯାଏ, କିଭଳି ଭାବରେ ସେ ଧନକୁ ସେମାନେ ବ୍ୟବହାର କରନ୍ତି, ଏଇଠି କୁହାଯାଉଛି ସ୍ତ୍ରୀ ତ୍ୟୁତ ମା ଶବ, ନିଜ ସ୍ତ୍ରୀ ହେଉ ପର ସ୍ତ୍ରୀ ହେଉ ଯାହା ବି ହେଉ ସ୍ତ୍ରୀ ଉପଭୋଗ କରିବେ, ସ୍ତ୍ରୀ ଦ୍ୟୁତ ଦ୍ୟୁତ କ୍ରୀଡ଼ା ଇତ୍ୟାଦି ଆସବ ମଦ୍ୟପାନ, ଆଜି ଏଇଟା ଦେଖିଲି ନା ଏ ନଳକୂପର ମଣିଗ୍ରୀବ ମଦ୍ୟପାନ କରିଛନ୍ତି, ଅପ୍ସରାମାନଙ୍କ ସହିତ ଉଲଗ୍ନ ହୋଇକି ନୃତ୍ୟ ସବୁ ଜଳ କିଏ କରୁଛନ୍ତି ସବୁ, ଏଇଭଳି ଭାବରେ ଟଙ୍କାଟା ଖର୍ଚ୍ଚ କରିବେ ସେମାନେ, ଧନ ଯାହା ରହିଛି ଅନ୍ୟ ଉପାୟରେ ଏତେ ବୁଦ୍ଧି ନଷ୍ଟ ହୁଏ ନାହିଁ, ଯେଉଁଭଳି ଭାବରେ ଏଇ ତିନୋଟି ମାଧ୍ୟମରେ ଯତ୍ର ସ୍ତ୍ରୀ ଦ୍ୟୁତ ମା ଶବ, ଏଇ ତିନୋଟି ମାଧ୍ୟମରେ ବୁଦ୍ଧି ନଷ୍ଟ ହୋଇଯାଏ, ବୁଦ୍ଧି ଭ୍ରଂସ, ତେଣୁ ତାପରେ ଶୁକର କହୁଛନ୍ତି ହନ୍ୟତେ ପଶବ ଯତ୍ର ନିର୍ଦ୍ଦୟ ଅର୍ଜିତାତ୍ମଭି ମନ୍ୟମାନୈରିମଂ ଦେହମ୍ ଅଜରା ମୃତ୍ୟୁନଶ୍ୱରମ୍। ପୁଣି କ'ଣ କରନ୍ତି ନା ହନ୍ୟତେ ପଶବ ଯତ୍ର, ଏଇ ଯେଉଁ ବହୁତ ପଇସା ଧନ ଫନ ସବୁ ରହିଥିବାରୁ ସେମାନେ କ'ଣ କରିବେ ନା ହନ୍ୟତେ ପଶବ ଯତ୍ର, ପଶୁମାନଙ୍କୁ ହତ୍ୟା କରିବେ, ତାଙ୍କ ପଶୁ ମାଂସ ଖାଇବେ ସେମାନେ, ପଶୁ ହତ୍ୟା ହନ୍ୟତେ ପଶବ ଯତ୍ର ନିର୍ଦ୍ଦୟୀ ଅଜିତାତ୍ମ ବି ନିର୍ଦ୍ଦୟ, ତାଙ୍କ ଦୟା ଆସିବ ନାହିଁ, ଆମେ ଯେତେବେଳେ ନିର୍ଦ୍ଦୟୀ ଏଇଭଳି ଭାବେ ନିର୍ଦ୍ଦୟ ସେମାନେ ଛୋଟ ପିଲାମାନେ ଯେତେବେଳେ ତାଙ୍କୁ ସବୁ ଦିଆଯାଉଛି ମାଂସ ଫାଂସ ସବୁ ଖାଇବେ ସେମାନେ କରିକିରି, ତାଙ୍କୁ ଯେତେବେଳେ ନିଆଯିବ ସେ ମାଂସ କିଣିଲା ବେଳକୁ ସେ ଦେଖିବେ ଆରେ ଏହାକୁ ହତ୍ୟା କରାଯାଉଛି, ଛୋଟ ପିଲାଙ୍କର ଦୟା ଆସିବ କିନ୍ତୁ ବଡ଼ ଲୋକମାନଙ୍କର ସେ ଦୟା ଆସିବ ନାହିଁ, ନିର୍ଦ୍ଦୟୀ ଦୟା ଆସିବନି, ସେ ଚିନ୍ତା କରିବେ ନାହିଁ ଏ ଜୀବଟା ଆମ ପାଇଁ ଆମର ଏଇ ଯେଉଁ କଥା ଆସେ ସେଇଥିପାଇଁ, ଏ ଯେଉଁ ଶବରୀ ଥିଲେ ଶବରୀ ସେଇଭଳି ଭାବରେ ଥିଲେ, ମାନେ ଶବର ବଂଶରେ ଥିଲେ, ତାଙ୍କର ବିବାହ ପାଇଁ ସବୁ ଆସିଯାଇଥିଲା ମେଣ୍ଢା ଛେଳି ସବୁ ଆସି ବନ୍ଧା ହେଇକି ରହିଥିଲେ, ମେ ମେ ହେଉଥିଲେ ରାତି ସାରା, ଶବରୀ ଦେଖିକିରି ଚିନ୍ତା କଲେ ସକାଳ ହେଇଗଲେ ତାଙ୍କ ବିବାହ ହେବ ଏବଂ ଏଇସବୁ ଏତେ ସବୁ ଜୀବ ହତ୍ୟା ହେବେ, ତେଣୁ ସେ ପଳେଇଗଲେ, ରହିଲେ ସିନା ମୋର ବିବାହ ହେଲେ ଏଇସବୁ ସବୁ ହତ୍ୟା କରାଯିବ, ସେ ରହିଲେ ନାହିଁ ପଳେଇଗଲେ, ଯାଇକରି ପହଞ୍ଚିଲେ ମାତଙ୍ଗ ମୁନିଙ୍କ ଆଶ୍ରମରେ, ସେଇଠି ମାତଙ୍ଗ ମୁନିଙ୍କ ଆଶ୍ରମରେ ସେ ସ୍ଥାନ ପାଇଲେ, କୃପା ପ୍ରାପ୍ତ ହେଲେ ମାତଙ୍ଗ ମୁନିଙ୍କର, ଆମକୁ ସୁଯୋଗ ମିଳିଥିଲା ମାତଙ୍ଗ ମୁନିଙ୍କ ଆଶ୍ରମ ଦର୍ଶନ କରିବା ପାଇଁ, ଏଇ ଯେଉଁ ଶବରୀଙ୍କର ଆଶ୍ରମ ସେଇଠି ଭଗବାନ ରାମଚନ୍ଦ୍ର ତାଙ୍କୁ ଦର୍ଶନ ଦେଇଥିଲେ, ତେଣୁ ଇଏ ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସା, ଇତି ଧର୍ମ ପଶୁମାନଙ୍କୁ କାଟି କାଟିକି ଖାଇକିରି ନମା ପୁଆ ପ୍ରାର୍ଥନା କରୁଛନ୍ତି, କ'ଣ ସେ ଇଏ କି ପ୍ରାର୍ଥନା, ତେଣୁ ଜୀବେ ଦୟା ନାମେ ରୁଚି ସର୍ବଧର୍ମ ସାର, ଯେତେ ଧର୍ମ ରହିଛି ସବୁ ଧର୍ମର ସାର ହେଉଛି, ଏଇଟା ମୂଳ ଜିନିଷ ହେଉଛି ଦୁଇଟି, ଜୀବେ ଦୟା ନାମେ ରୁଚି, ତେଣୁ ହନ୍ୟତେ ପଶବ ଯତ୍ର ନିର୍ଦ୍ଦୟୀ ଅଜିତାତ୍ମ ବି, ଅଜିତାତ୍ମ ବି ନିଜର ଇନ୍ଦ୍ରିୟମାନଙ୍କୁ ଜିତି ପାରୁନାହାନ୍ତି, ଇନ୍ଦ୍ରିୟମାନଙ୍କର ଅଧୀନରେ ରହିକରି ଏଇସବୁ ଭାବରେ ଯାହା ଇନ୍ଦ୍ରିୟ ଚାହୁଁଛି ସେସବୁ କରୁଛନ୍ତି, ସେମାନେ ଇନ୍ଦ୍ରିୟମାନଙ୍କର ଗୁଲାମ ହେଇଗଲେ ସେମାନେ, ଏଇଟା ହେଉଛି ଇଏ ହେଉଛି ଗୋଦାସ, ଆଉ ଇନ୍ଦ୍ରିୟମାନଙ୍କର ଯେ ପ୍ରଭୁ ସେମାନେ ହେଉଛି ଗୋସ୍ୱାମୀ, ସନ୍ନ୍ୟାସୀକୁ ଗୋସ୍ୱାମୀ ମା ସ୍ୱାମୀ ମହାରାଜ ବୋଲି କୁହାଯାଏ, ସ୍ୱାମୀ ଇନ୍ଦ୍ରିୟମାନଙ୍କୁ ସେ ଦମନ କରିବେ, ଆଉ ଅନ୍ୟମାନେ ସବୁ ଗୋଦାସ, ଇନ୍ଦ୍ରିୟମାନଙ୍କ ଦାସ ହୋଇକରି ଯାହା ଇନ୍ଦ୍ରିୟ ଚାହିଁବ ସେଇଟା କାର୍ଯ୍ୟ କରିବେ ସେମାନେ, ଇଏ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛି ଆମେ ସକାଳେ ପାଠ କରୁଛୁ ଯେଉଁ ଇଏ ସେଥିରେ କୁହାଯାଉଛି ଧୀରା ଧୀର ଜନପ୍ରିୟ, ଏଥିରେ ଆମେ ପଢ଼ୁନି, ସେ ଆଉ ଆଠଟି ଶ୍ଳୋକ ଅଛନ୍ତି ସେଥିରେ ଯେଉଁ ଷଡ଼ଗୋଷ୍ଠାନୁଷ୍ଠକମରେ, ଧୀରା ଅଧୀର ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଧୀର କେଉଁମାନେ ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ନିଜ ବସରେ ରଖିଛନ୍ତି ସେମାନେ ହେଉଛନ୍ତି ଧୀର, ଆଉ ଅଧୀର କେଉଁମାନେ ଅଧିକାଂଶ ଲୋକ ହେଉଛନ୍ତି ଅଧୀର, ଭଗବତ ଗୀତାରେ ଭଗବାନ କହିଲେ ନା ଧୀର ସ୍ତତ୍ରଣ ମୁହ୍ୟତି, ଧୀର ବ୍ୟକ୍ତିମାନେ ମୃତ୍ୟୁ ସମୟରେ ମଧ୍ୟ ମୋହ ହେବେ ନାହିଁ, ତେଣୁ ଏଠି କହିବାଗଲା ଯେଉଁମାନେ ଇନ୍ଦ୍ରିୟମାନଙ୍କର ଦାସ, ଇନ୍ଦ୍ରିୟମାନେ ଯାହା ଚାହିଁବେ ଡିକ୍ଟେସନ୍ ଦେବେ ସେଇ ଅନୁସାରେ ସେମାନେ କାର୍ଯ୍ୟ କରିବେ, ସେମାନେ ହେଉଛନ୍ତି ଅଜିତ ଆତ୍ମଭି ଆତ୍ମଭି ବା ଇନ୍ଦ୍ରିୟମାନଙ୍କୁ ସେ ଜିତିପାରିଲେ ନାହିଁ, ଇନ୍ଦ୍ରିୟମାନଙ୍କୁ ବସରେ ରହିଗଲେ, ତେଣୁ ସେମାନେ ପଶୁ ହତ୍ୟା କରିବା ପାଇଁ ମଧ୍ୟ ପଶ୍ଚାତ୍ପଦ ହେବେ ନାହିଁ। ମନ୍ୟମାନେ ଇମଂ ଦେହମ ମଜରା ଅମୃତ ନଶ୍ୱରମ, ସେମାନେ କ'ଣ ମନେ କରନ୍ତି ନା ଇମଂ ଦେହ, ଏ ଦେହ ପାଇଁ କେତେ କ'ଣ କରୁଛନ୍ତି ସେମାନେ, ଏ ଦେହ ସେମାନେ ଭାବୁଛନ୍ତି ଅଜର, ଏ ବୃଦ୍ଧ ହେବ ନାହିଁ, ଜରା ହେବ ନାହିଁ, ଆଉ ମୃତ୍ୟୁ ମଧ୍ୟ ହେବ ନାହିଁ, ନଶ୍ୱରମ ମୃତ୍ୟୁ ମଧ୍ୟ ହେବ ନାହିଁ, ଯଦିଓ ନଶ୍ୱର କିଛି ଦିନ ପରେ ଶରୀରଟି ନଷ୍ଟ ହୋଇଯିବ, କିନ୍ତୁ ତଥାପି ସେମାନେ ଭାବୁଛନ୍ତି ଅଜର ଆଉ ମୃତ୍ୟୁ, ତାର ଜରା ନାହିଁ କି ମୃତ୍ୟୁ ନାହିଁ, ଏହିଭଳି ଭାବରେ ଭାବିକିରି ଇନ୍ଦ୍ରିୟମାନଙ୍କର ଯାହା ଇନ୍ଦ୍ରିୟମାନ ଦେଉଛନ୍ତି ଇଚ୍ଛା କରୁଛନ୍ତି ସେହି ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି। ଏହିଭଳି ଭାବେ ଚିକିତ୍ସା ହେଉଛି, ମଣିଗିବର ନଳକବର ମଣିଗିବଙ୍କର ଚିକିତ୍ସା କରୁଛନ୍ତି ନାରଦ ମୁନି। ସେହିଭଳି ଭାବରେ ତାଙ୍କୁ କହିବେ କେମିତି ଟ୍ରିଟିଂଟା ବା ଟ୍ରିଟମେଣ୍ଟ କରାଯିବ, ତାଙ୍କୁ ଚିକିତ୍ସା କରାଯିବ। ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଇସ୍କନ କେନ୍ଦ୍ର ହେଉଛି ଗୋଟେ ଚିକିତ୍ସାଳୟ, ଏଠି ସମସ୍ତଙ୍କୁ ଚିକିତ୍ସା କରାଯାଉଛି, କୃଷ୍ଣ ଚେତନା ପ୍ରଦାନ କରାଯିବ, ଭୌତିକ ଚେତନାକୁ ଦୂର କରାଯିବ, କୃଷ୍ଣ ଚେତନା ଦିଆଯିବ ଏବଂ କୃଷ୍ଣ ଚେତନାରେ ସେମାନେ ଭଗବତ ଧାମକୁ ଯିବେ, ସେଥିପାଇଁ ଏ ଚିକିତ୍ସାଳୟ କରାଯାଇଛି। ତେଣୁ କହୁଛନ୍ତି ଦେବ ସଙ୍ଗୀତମ ଅପ୍ୟନ୍ତେ କୃମବିଟ ଭସ୍ମ ସଙ୍ଗୀତମ ଭୂତଦୃକ୍ ତତ୍କୃତେ ସ୍ୱାର୍ଥମ କିଂ ବେଦ ନିରୟୋଜତ। ଦେବ ସଙ୍ଗୀତମ ଅପ୍ୟନ୍ତେ ଭାବୁଛନ୍ତି ଆମେ ସବୁ ଦେବ, ଦେବ ଲୋକରେ ଜନ୍ମ ହେଇଛି, କ'ଣ ଛୋଟିଆ ଇଏ ଗର୍ବ, ଛୋଟିଆ କଥା, ଦେବତା ହେଲେ କ'ଣ ଛୋଟିଆ ଇଏ। ଦେବ ସଙ୍ଗୀତମ ଅପ୍ୟନ୍ତେ ଦେବ ଲୋକରେ ହେଲେ ମଧ୍ୟ ଅନ୍ତିମରେ କ'ଣ ହେଉଛି ନା କୃମି ବିଡ଼ ଭସ୍ମ ସଙ୍ଗୀତମ, ଦେବ ସଙ୍ଗୀତମ ଅର୍ଥ ହେଉଛି ଆକ୍ଚୁଆଲି ଏଠି କୁହାଯାଉଛି ନିଜକୁ ବହୁତ ଭଳି ରାଷ୍ଟ୍ରପତି ମନ୍ତ୍ରୀ ବା ଏହିଭଳି ଭାବରେ ବହୁତ ଉନ୍ନତ ଶରୀର ଯେଉଁମାନେ ଅଛନ୍ତି ସେମାନଙ୍କ କଥା କୁହାଯାଉଛି, କାରଣ ଦେବଲୋକରେ ଏସବୁ ନାହିଁ, ମାନେ ଆମର ଯେମିତି ଶରୀର ମୃତ୍ୟୁବରଣ କରୁଛି ଇଏ ହେଉଛି ସେ ହେଉଛି, ତାଙ୍କର ସେଠି ସେସବୁ ନାହିଁ, ସେଠି ଅଲଗା ପ୍ରକାର ରହିଛି। ସେଇଟା ତାଙ୍କର ଯେତେବେଳେ ଶରୀର ଶେଷ ହେବ ସେ ମିଳେଇ ଯିବେ, ଆଉ କିଛି ରହିବ ନା ତା ଦେହରେ, ସେଠି ଆଉ ଏ ଯେଉଁ ଭୂମି ଜଳ ଅଗ୍ନି ଏସବୁ କିଛି ନାହିଁ ନା, ଭୂମି ତ ନାହିଁ ବିଶେଷ ସାମାନ୍ୟ ଅଛି, ତେଣୁ ଏଠି ସେଠି କୌଣସି ଏ ଯେଉଁ ମଳ ବସ୍ତୁ କିଛି ନାହିଁ, ତେଣୁ ମୃତ୍ୟୁ ସରିଗଲେ ଚାଲିଗଲେ ମଧ୍ୟ ସେଇଟା ମିଳିଯିବ, ଆଉ କିଛି ରହିବ ନାହିଁ ସେଠି, କାହାର ଶରୀର ଥିଲା ଭଳିଆ ରହିବ ନାହିଁ, ଯେମିତି ଆମର ଇଏ କରାଯାଉଛି ଦାହ କରାଯାଉଛି ଇତ୍ୟାଦି ସେସବୁ ନାହିଁ ସେଠି, ଯାହା ମୁଁ ଶୁଣୁଥିଲି। ତେଣୁ ଆମ ଏଇଠି ଭୌତିକ ଜଗତରେ ଶରୀରର ତିନୋଟି ପରିଣତି ରହିଛି, ଗୋଟେ ହେଉଛି କୃମି, କୃମି କ'ଣ ନା କେତୋଟି ଧର୍ମ ସଂସ୍ଥାରେ ଅଛି, ତାଙ୍କର ଜଣେ ଜଣେ ମୃତ୍ୟୁବରଣ କରିବ ତାକୁ ନେଇକି ପକାଇଦେବେ ଗୋଟେ ସ୍ଥାନରେ ପକାଇଦେବେ, ସେଠି ପଶୁପକ୍ଷୀ ଇଏ ଆସିକି ଖାଇକିରି ତାଙ୍କୁ ଖାଇଦେବ, ଏଇଭଳି ଭାବରେ କହିକି ତାଙ୍କର ମଳରେ ସେସବୁ ବାହାରି ପଡ଼ିଲେ କୃମି। ଏଇଟା ହେଲା ଏ ନା କୃମି କେମିତି ହେଉଛି ନା, ଯଦି ଯେଉଁମାନଙ୍କୁ ଦାହ ଇଏ କରିଦିଆଯାଉଛି ଜମି ଭିତରେ କବର ଦିଆଯାଉଛି ବା ଯେଉଁ ଆମର ରହୁଛନ୍ତି ସମାଧି ଦିଆଯାଉଛି ଯେଉଁମାନଙ୍କୁ, ସେମାନେ କୃମି ସବୁ ଖାଇକି ତାକୁ କୃମିରେ ପରିଣତ କରିଦେଉଛନ୍ତି, ଆଉ ଶରୀର ରହୁନାହିଁ ତାଙ୍କର, ସେଠି କୃମିରେ ପରିଣତ ହୋଇଯାଉଛି। ବିଡ଼ କହିଲେ ବିଷ୍ଠା, ପଶୁପକ୍ଷୀ ଯଦି ଖାଇଲେ ତାଙ୍କୁ ବିଷ୍ଠାରେ ଚାଲିଗଲେ, ସେ ଶରୀରଟା ବିଷ୍ଠାରେ ପରିଣତ ହୋଇଗଲା। ଆଉ ଭସ୍ମ ସଙ୍ଗୀତମ, ଭସ୍ମ କହିଲେ ଯେଉଁ ଦାହ କରୁଛନ୍ତି ଶରୀରକୁ ଦାହ କରୁଛନ୍ତି ଅଗ୍ନିରେ ସେ ଭସ୍ମ ହୋଇଯାଉଛି, ତେଣୁ ଶରୀରର ଅନ୍ତିମ ଗତି ହେଉଛି ତିନୋଟି, କୃମି ବିଡ଼ ଭସ୍ମ ସଙ୍ଗୀତମ ଭୂତଦୃକ୍ ତତ୍କୃତ ସ୍ୱାର୍ଥମ କି ବେଦ ନିରୋଧତ। କିନ୍ତୁ ଏଇ ତାଙ୍କର ଇନ୍ଦ୍ରିୟମାନଙ୍କୁ ଯେଉଁ ଇନ୍ଦ୍ରିୟମାନଙ୍କର ଗତି ହେଉଛି ଏଇଭଳି ଭାବରେ, ଶରୀରର ଗତି ହେଉଛି ଏଇଭଳି ଭାବରେ, ସେଇ ଶରୀର ପାଇଁ ସେମାନେ ଜୀବମାନଙ୍କ ପ୍ରତି ହିଂସା କରୁଛନ୍ତି, ଭୂତଦୃକ୍ ତାଙ୍କ ପ୍ରତି ହିଂସା କରୁଛନ୍ତି, ତାଙ୍କୁ ହତ୍ୟା କରୁଛନ୍ତି। କିଂ ବେଦ ନିରୟୋଜତ, ତାହେଲେ ତା ଫଳ କ'ଣ ହେବ, ସେମାନେ ନରକକୁ ଯିବେ ସେଇଟା ସେମାନେ ବୁଝିପାରୁନାହାନ୍ତି। ଆମେ ସକାଳେ ସକାଳେ ଆଲୋଚନା କରୁଥିଲେ ଅନ୍ଧତମ ଯେଉଁ ରହିଛି ତାମିଶ୍ର ଅନ୍ଧତାମିଶ୍ର ନର୍କ, ସେସବୁ ନର୍କକୁ ସବୁ ଯିବେ ସେମାନେ, ତେଣୁ ଦେହ କି ମନ ଦାତୁ, ଏ ଶରୀରଟା କାହାର,
ଯିଏ ଅନ୍ନ ପ୍ରଦାନ କରୁଛନ୍ତି ଖାଇବା ପାଇଁ ଦେଉଛନ୍ତି ସେ ତାଙ୍କର ଶରୀର ଏଇଟା ନା ସ୍ୱୟଂ ଅନ୍ନଦାତ ସ୍ୱୟଂ ବା ଆମ ନିଜର ଏ ଶରୀରଟା ଆମ ନିଜର ଆମେ ଭାବୁଛେ ଏ ଶରୀରଟା ଆମେ ନିଜର ତ ହେଉନି ଆମେ ହେଉଛେ ଶରୀର ଇଏ ଏଇଭଳି ଭାବରେ ଆମର ବୁଦ୍ଧି ରହିଛି କିନ୍ତୁ ତଥାପି ଯଦି କୁହାଯିବ ଦେହଟା କାହାର ନାରଦମୁନି କହୁଛନ୍ତି ଯେଉଁ ଦେହ ପାଇଁ ଏତେ ସବୁ ବ୍ୟବସ୍ଥା କରାଯାଉଛି ସେ ଦେହଟା କାହାର କି ମନ ଅନ୍ନଦାତୁ ଯିଏ ଅନ୍ନ ପ୍ରଦାନ କରୁଛନ୍ତି ଯଦି ଅନ୍ନ ଯଦି ନ ଦିଆଯିବ ତାଙ୍କୁ ସେ ମୃତ୍ୟୁବରଣ କରିବେ ତେଣୁ ଯିଏ ଅନ୍ନ ଦେଉଛନ୍ତି ପ୍ରଦାନ କରୁଛନ୍ତି ତାଙ୍କର ଶରୀର ଏଇଟା ବା ସ୍ୱୟଂ ବା ନିଜର ତାଙ୍କର ନିଜର ଶରୀର ଏଇଟା ନିଷେକ୍ତୁ ମାତୁରେ ବଚ ମା ପିତାମା ତାହା ପିତାମା ତାଙ୍କର ସଂଯୋଗରେ ଏ ଶରୀର ସୃଷ୍ଟି ହେଉଛି ତାହେଲେ ଏ ଶରୀର କ'ଣ ପିତାମାତାଙ୍କର ପିତାମାତା କହିବେ ଇଏ ମୋର ପୁଅ ଏ ଶରୀରଟା ମୋର ଆମେ ଶରୀର ଆମେ ଏଇଟା ଜନ୍ମ ଦେଇଥିଲୁ ମାତୁ ପିତୁ ବାହା ମାଙ୍କର ପିତା ଯେଉଁ ରହିଛନ୍ତି କ'ଣ ଅଜା ଅଜା ନା ଅଜା ମାତୁ ପିତୁ ବା ଅଜାଙ୍କର ସେ କହେ ମୋର ଝିଅର ପୁଅ ଇଏ ବା ଝିଅ ତେଣୁ ଏ ଶରୀରଟା ମୋର ମୁଁ ଏଇଟା ମୋର ଝିଅର ପୁତ୍ର ବା କନ୍ୟା ତେଣୁ ସେ ଭାବେ ଏ ଶରୀରଟା ମୋର ବଳି ନ ଯେଉଁମାନେ ବଳବାନ ବ୍ୟକ୍ତି ଅଛନ୍ତି ଯିଏ ଅନ୍ୟମାନଙ୍କୁ ସବୁ ବନ୍ଦିକରି ନେଇଯାଉଛନ୍ତି ତାଙ୍କ ଅଧୀନରେ ରଖୁଛନ୍ତି ତାଙ୍କ ଅଧୀନରେ କାମ କରାଉଛନ୍ତି ସେ କହିବେ ଏ ଶରୀରଟା ମୋର ମୁଁ ଯାହା କହିବି ସେ ଅନୁସାରେ ସେ କାର୍ଯ୍ୟ କରିବ ବଳି ନ କ୍ରେତୁ ଅଗ୍ନି ଶୁଣ ପିବା ବା ଯେଉଁମାନଙ୍କର ଯେଉଁ ଅଗ୍ନି ଅଗ୍ନିକୁ ଯେତେବେଳେ ଶରୀର ମୃତ୍ୟୁବରଣ କରୁଛି ଅଗ୍ନିରେ ଦିଆଯାଏ ଘାସ ଦିଆଯାଉଛି ଅଗ୍ନି ସଂଯୋଗ କରାଯାଉଛି ସେ ଅଗ୍ନିର ଅଗ୍ନି କହିବେ ଶରୀରଟା ମୋର ଅଗ୍ନି ସେ ଦାହ କଲେ ଅଗ୍ନିଙ୍କର ଗୋଟେ କଥା ଅଛି ମହାଭାରତ କଥା ଅଛି ଅଗ୍ନିଦେବ ଅଗ୍ନିଦେବ ସବୁକିଛି ଦାହ କରୁଛନ୍ତି କିନ୍ତୁ ଜଣେ ରାଜା ଥିଲେ ଏତେ ତାଙ୍କୁ ଘିଅ ପ୍ରଦାନ କଲେ ଯଜ୍ଞ କଲେ ଏତେ ଯଜ୍ଞ କଲେ ତାଙ୍କର ଅଗ୍ନିବାନ୍ତ ହୋଇଗଲା ଅଗ୍ନିବାନ୍ତ ହୋଇଗଲା ରୋଗ ହୋଇଗଲା ତେଣୁ ସେ ଅଗ୍ନିବାନ୍ତ ରୋଗକୁ ଭଲ କରିବା ପାଇଁ ସେ ଆଜି ଅର୍ଜୁନକୁ ପ୍ରାର୍ଥନା କଲେ ଏ ଖାଣ୍ଡବ ପ୍ରସ୍ତରଟା ଯେଉଁ ରହିଛି ବନଟା ଏ ବନଟାକୁ ଅଗ୍ନି ସଂଯୋଗ କରିଦିଅ ଅଗ୍ନି ସଂଯୋଗ କରିଦେଲେ ଏଠି ସବୁ ମାଛ ମାଂସ ଏସବୁ ଯେଉଁ ଖାଇବା ଅଛି ଖାଇକି ସବୁ ଠିକ୍ ହେବ ତାଙ୍କର ସବୁ ଘିଅ ଖାଇକି ପେଟଟା ଖରାପ ହୋଇଯାଇଥିଲା ବହୁତ ପଶୁପକ୍ଷୀ ସବୁ ଅଛନ୍ତି ନା ତକ୍ଷକ ସେଇଠି ଥିଲେ ସେଇଠି ସେଇଠି ମୟ ଦାନବ ମଧ୍ୟ ଥିଲେ ମୟ ଦାନବ ନା କିଏ ମୟ ଦାନବ ହଁ ମୟ ଦାନବ ବୋଧେ ମୟ ଦାନବ ଥିଲେ ହଁ ସିଏ ଆସି ଅର୍ଜୁନଙ୍କର ଶରଣରେ ଯାଇଥିଲେ ଖାଣ୍ଡପ୍ରସ୍ଥକୁ ଇନ୍ଦ୍ରଙ୍କର ସେଇଟା ଥିଲା ଖାଣ୍ଡପ୍ରସ୍ଥ ତେଣୁ ଅର୍ଜୁନ ସେଇଟାକୁ ନିଆଁ ଲଗାଇ ଦେଇଥିଲେ ଯେତେ ଇନ୍ଦ୍ର ବର୍ଷା କଲେ ମଧ୍ୟ କିଛି ହେଲା ନାହିଁ କାରଣ ଅର୍ଜୁନ ସବୁ ବ୍ୟବସ୍ଥା କରିଥିଲେ କିଏ କ'ଣ କହିଲେ କି ତେଣୁ ଇଏ ଯେଉଁ ତକ୍ଷକ ପଳେଇଗଲା ଇନ୍ଦ୍ରଙ୍କର ଶରଣରେ ଗଲା ଏବଂ ଇ ଯେଉଁ ମୟଦାନବ ଅର୍ଜୁନଙ୍କର ଶରଣ ଗଲେ ଅର୍ଜୁନ ତାଙ୍କୁ ଶରଣ ଦେଲେ ଏଇଭଳି ଭାବରେ ଖାଣ୍ଡପ୍ରସ୍ଥକୁ ଦାହ କରାଗଲା ଅଗ୍ନିଙ୍କର ଯେଉଁ ଅଗ୍ନିମାନ୍ତ ଥିଲା ଦୂର ହେଲା ଅଗ୍ନିଙ୍କର ତେଣୁ ମୟଦାନବ ପଚାରିଲେ ମୁଁ କ'ଣ ଆପଣଙ୍କୁ ଦେବି ସାହାଯ୍ୟ କରିବି ତେଣୁ ସେ ସଭାଟିକୁ ସେ ନିର୍ମାଣ କରିଥିଲେ ଯେଉଁ ସଭାକୁ ଦେଖିକରି ଦୁର୍ଯ୍ୟୋଧନ ତାହାର ଦ୍ୱେଷ ହିଂସା ଜାତ ହେଲା ଈର୍ଷା ଜାତ ହେଲା ଯେଉଁଟା ସ୍ଥଳ ରହିଛି ଲାଗିଲା ଜଳ ଭଳି ଜଳ ଯେଉଁ ରହିଛି ଲାଗିଲା ସ୍ଥଳ ଭଳି ଏଭଳି ମୟଦାନବ ତିଆରି କରିଥିଲା ସେ ସଭାଗୃହ ଯେଉଁ ସଭାଗୃହ ଦେଖିକରି ଦୁର୍ଯ୍ୟୋଧନଙ୍କର ଈର୍ଷା ଆସିଲା ସେଇଠୁ ଆରମ୍ଭ ହେଲା ମହାଭାରତ ଯୁଦ୍ଧ ଆରମ୍ଭ ହେଲା ତାର କାରଣ ହେଉଛି ସେଇଟା ଏସବୁ କଥା ରହିଛି ଅଗ୍ନି ବା କ୍ରେତୁ କ୍ରେତୁ କରି ଯେ କିଣୁଛନ୍ତି କିଣି ଦେଇଛନ୍ତି ଶରୀର ଆଗେ ସେ କ୍ରୀତଦାସ ଥିଲା ଅବସ୍ଥା ଥିଲା କ୍ରୀତଦାସ ଗୋଟେ ରହିଥିଲା ଇଂରାଜୀରେ ଗୋଟେ ବହିଟେ ଥିଲା ଟମ୍ ଟମ୍ କକା ଟମ୍ ଅଙ୍କୁଲ ଟମ୍ସ କ୍ୟାବିନ୍ ଟମ୍ କକାଙ୍କର କୁଟୀର ଅଙ୍କୁଲ ଟମ୍ସ କ୍ୟାବିନ୍ ଆମେ ପିଲାଦିନେ ପଢ଼ୁଥିଲୁ ସେଇଟା ବିରାଟ ବହୁତ ବଡ଼ ନଭେଲ ବିରାଟ ବଡ଼ ନଭେଲ ଥିଲା ବହୁତ ସେଇଟା ମାନେ କ'ଣ ତାର ତାର କ'ଣ ଯଶ ଥିଲା ସେ ବହୁତ ବଡ଼ ବହି ଭଲ ବହିଟେ ବୋଲି ଏଇଭଳି ଭାବରେ କ୍ରୀତଦାସ କ୍ରୀତଦାସ ମାନେ ସେ କିଣିକି ନେଇଯାଉଥିଲେ କ୍ରୀତଦାସ ଇଏ ମୋର କ୍ରୀତଦାସ ମୁଁ ଯାହା କହିବି ସେ ଅନୁସାରେ କାର୍ଯ୍ୟ କରିବେ ଇଏ କ୍ରୀତଦାସ କ୍ରେତୁ ଅଗ୍ନି ଶୁଣ ପିବା ଶୁଣ କୁକୁର ମୃତ୍ୟୁ କେତେ ଜଣଙ୍କର ଅଛି ପକାଇଦେଲେ ମୃତ୍ୟୁବରଣ କଲେ ତାହେଲେ ସେ କୁକୁର ଖାଇଦେଉଛି ସେଇଟାକୁ ତେଣୁ ଶରୀରଟା କାହାର ଏଇ ଶରୀର ପାଇଁ ଆମେ ଏତେ ଇଏ କରୁଛେ ଶରୀରଟା କାହାର ତେଣୁ ଏଠି ବିଶ୍ୱନାଥ ଠାକୁର କହୁଛନ୍ତି ଶ୍ରୀମଦ୍ ରୋଗ ପ୍ରତିକାର ନିଶ୍ଚିନ୍ତି, ଶ୍ରୀମଦ୍ ଯେଉଁ ରହିଛି ଏ ଯେଉଁ ରୋଗ ରହିଛି ଭବରୋଗ, ଏ ଭବରୋଗର ପ୍ରତିକାର କିଭଳି ହେବ ସେଇଟାକୁ ସେ ନିଶ୍ଚୟ କରୁଛନ୍ତି, ଔଷଧ ଦେବେ, ମେଡ଼ିସିନ୍ ଦେବେ, ତାଙ୍କ ପାଖରେ ରହିଛି ସେ ମେଡ଼ିସିନ୍, ସେ ମେଡ଼ିସିନ୍ ଦେବେ, ବ୍ୟବସ୍ଥା କରିବେ। ତେଣୁ ଏବଂ ସାଧାରଣ ଦେହମ ଅବ୍ୟକ୍ତମ ପ୍ରଭୁବାପ୍ୟମ କୋ ବିଦ୍ୱାନ ଆତ୍ମସାତ କୃତ୍ୱା ହନ୍ତି ଜନ୍ତୁ ନୃତେ ସତ। ତେଣୁ ଏହିଭଳି ଭାବରେ ଏବଂ ସାଧାରଣ ଦେହମ, ଏ ଦେବ ସଙ୍ଗୀତ କଥା କୁହାଗଲା, ବହୁତ ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତିମାନଙ୍କ ଶରୀର, ଆଉ ଏ ସାଧାରଣ ଶରୀର କଥା କ'ଣ, ଅବ୍ୟକ୍ତ ପ୍ରଭୁ ବି ଅୟମ, ଏସବୁ ଅବ୍ୟକ୍ତ ପ୍ରକୃତିରୁ ଆସୁଛି, ତାର ବ୍ୟକ୍ତ ହେଉଛି ପୁଣି ନଷ୍ଟ ହୋଇଯିବ ଶରୀର। ଏହିଭଳି ଭାବରେ ଭୂମି ଜଳ ଅଗ୍ନିବାୟୁ ଆକାଶ ଅବ୍ୟକ୍ତ ହୋଇକି ରହିଥିଲା, ତାପରେ ସେ ମିଶିକିରି ଏ ଶରୀରଟି ସୃଷ୍ଟି ହୋଇଗଲା, ପୁଣି ଯେତେବେଳେ ଶରୀର ଚାଲିଯିବ ସେ ସବୁ ପୁଣି ଭୂମି ଭୂମିରେ ମିଶିଯିବ, ଜଳ ଜଳରେ ମିଶିଯିବ, ଅଗ୍ନି ଅଗ୍ନିରେ ମିଶିଯିବ, ଏହିଭଳି ଭାବରେ ହେବ। ଏହିଭଳି ଭାବରେ ଧ୍ୱଂସ ହୁଏ, ସୃଷ୍ଟି ହୁଏ, ସ୍ଥିତି ହୁଏ, ପ୍ରଳୟ ହୁଏ, ବହୁତ ଜଗତର ଅବସ୍ଥା ସେଇଭଳି ଭାବରେ। ଓ ବିଦ୍ୱାନ ଆତ୍ମସାତ କୃତ୍ୱା ହନ୍ତି ଜନ୍ତୁ ଅନୃତ୍ୟ ସତଃ, ତେଣୁ କେଉଁମାନେ ବିଦ୍ୱାନ ବ୍ୟକ୍ତି ଏହିଭଳି ଭାବରେ ଜୀବମାନଙ୍କୁ ହତ୍ୟା କରିବେ ନିଜର ଇନ୍ଦ୍ର ତୃପ୍ତି ପାଇଁ। ତେଣୁ ଏଠି କହୁଛନ୍ତି, ତାପରେ କହୁଛନ୍ତି ଅସତଃ ଶ୍ରୀମଦାନନ୍ଦସ୍ୟ ଦାରିଦ୍ର୍ୟଂ ପରମଞ୍ଜନମ ଆତ୍ମପମ୍ୟେନ ଭୂତାନି ଦରିଦ୍ର ପରମିକ୍ଷତେ। ତେଣୁ ଏଇଟାକୁ ମେଡ଼ିସିନ୍, ଏଇଟା ମେଡ଼ିସିନ୍ ଦେଲେ କ'ଣ ନା ଅସତଃ ଶ୍ରୀମଦାନନ୍ଦସ୍ୟ, ଅସତ ଭଳି ଅସତ କାର୍ଯ୍ୟ କରୁଛନ୍ତି ସେମାନେ, କାହିଁକିନା ଶ୍ରୀମଦ ଅନ୍ଧ ବହୁତ ଧନ ଗର୍ବ ରହିଛି, ତେଣୁ ଦାରିଦ୍ର୍ୟ ପରମଞ୍ଜନମ, ଦାରିଦ୍ର୍ୟ ଯଦି ସେମାନେ ଦରିଦ୍ର ହୋଇଗଲେ ତାହେଲେ ଏଇ ଯେଉଁ ରହିଥିଲା ମଦ ରହିଥିଲା ନିଶା ରହିଥିଲା ସେ ସବୁ ଚାଲିଯିବ, ଏଇଟା ଗୋଟେ ଅଞ୍ଜନ ଭଳି, ପରମଞ୍ଜନ ଆଖିକି ଦେଖାଯାଉନାହିଁ, ତାଙ୍କୁ ଅଞ୍ଜନ ଲଗେଇଲେ ସେ ଦେଖିପାରିବେ। ସେହିଭଳି ଭାବରେ ଇଏ ବୁଝିପାରୁନାହାନ୍ତି ମଦ ରହିଛନ୍ତି, ଧନ ମଦରେ ରହିଛନ୍ତି ଗର୍ବିତ ହୋଇକରି, ଯେତେବେଳେ ଦରିଦ୍ର ହୋଇଯିବେ ସେତେବେଳେ ଜାଣିବେ ଦରିଦ୍ର ବ୍ୟକ୍ତି ଅଛନ୍ତି। ଏଭଳି ଭାବରେ ଆତ୍ମପମ୍ୟେନ ଭୂତାହାନି ଦରିଦ୍ର ପରମିକ୍ଷତେ, ଆତ୍ମପମ୍ୟେନ ସେତେବେଳେ ସେମାନେ ନିଜା ମନେ କରିବେ ମୋର ଯେଉଁ ଅବସ୍ଥା ଅନ୍ୟମାନଙ୍କୁ ସେଇଭଳି ହେବ ହେବ। ଆତ୍ମପମ୍ୟେନ ଷଷ୍ଠ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେଉଁମାନେ ଆତ୍ମପମ୍ୟେନ ନିଜକୁ ଭଳି ଭାବ ନିଜକୁ ଯେଉଁଭଳି ଭାବ ବ୍ୟବହାର କରୁଛନ୍ତି ଅନ୍ୟମାନଙ୍କ ପ୍ରତି ଯଦି ସେଇଭଳି ଭାବରେ ବ୍ୟବହାର କରିବେ, ଭଗବାନ କହୁଛନ୍ତି ସିଏ ମୋର ସବୁଠାରୁ ଶ୍ରେଷ୍ଠ ଭକ୍ତ, ସେ ହେଉଛନ୍ତି ଯୋଗ୍ୟ, ସେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ଆତ୍ମପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯେ ଅର୍ଜୁନ ସୁଖଂ ବା ଯଦି ବା ଦୁଃଖଂ ସହ ଯୋଗୀ ପରମ ମତ, ସେ ହେଉଛନ୍ତି ପରମ ଯୋଗୀ। ଯାହାକୁ ଶୁଣିକି ଅର୍ଜୁନ କହିବେ ପ୍ରଭୁ ଏଇଟା ତ ଅସମ୍ଭବ, ଏଭଳି ଭାବରେ କଥା ସବୁ ରହିଛି। ତେଣୁ କହୁଛନ୍ତି ଯଥା କଣ୍ଟକ ବିନ୍ଧାଙ୍ଗୋ ଜନ୍ତୁର୍ ନେଚ୍ଛତି ତାଙ୍ଗ ବ୍ୟଥା ଜୀବ ସାମ୍ୟାଙ୍ଗ ଗତୋଲିଙ୍ଗେଇ ନ ତଥା ବିଧ କଣ୍ଟକ। ଯେଭଳି ଭାବରେ କଣ୍ଟକ ବିନ୍ଧାଙ୍ଗ ଜନ୍ତୁ, ଆମେ ପାଦରେ ଯଦି କଣ୍ଟା ଫୁଟିଗଲା ତାହେଲେ ନ ଇଚ୍ଛତି ତାଙ୍ଗ ବ୍ୟଥା, ତେଣୁ ଆମ ପାଦରେ କଣ୍ଟା ଫୁଟିଗଲେ ଆମକୁ କେତେ କଷ୍ଟ ଲାଗୁଛି, ତେଣୁ ଅନ୍ୟକୁ ମଧ୍ୟ ସେଇଭଳି ଭାବରେ ବ୍ୟଥା ଦେବା ପାଇଁ ସେମାନେ ଚାହିଁବେ ନାହିଁ। ଜୀବ ସାମ୍ୟ ଗତ ଲିଙ୍ଗି, ତେଣୁ ସେଇଠି ସେମାନେ ସମାନ ଭାବରେ ବ୍ୟବହାର କରିବେ ଲିଙ୍ଗି ନ ତଥା ବିଧ କଣ୍ଟକ, ତେଣୁ ସେ ଚାହିଁବେ ନାହିଁ ଅନ୍ୟମାନେ ମୁଁ ଯେମିତି ଯନ୍ତ୍ରଣା ପାଇଲି ଅନ୍ୟମାନେ ସେଇଭଳି ଭାବରେ ଯନ୍ତ୍ରଣା ପାଆନ୍ତୁ, କଣ୍ଟକ ବିଧ ହୁଅନ୍ତୁ। ତେଣୁ କହୁଛନ୍ତି ଦରିଦ୍ର ନିରହଂ ସ୍ତମ୍ଭ ମୁକ୍ତ ସର୍ବଂ ମଧୀରିହ ପୁଚ୍ଛଂ ଯଦୃଚ୍ଛା ପ୍ନୋତି ତଦ୍ଧି ତସ୍ୟ ପରମ ତପ। ଏଇଟା ହେଉଛି ଶ୍ରେଷ୍ଠ ତପସ୍ୟା, ଦରିଦ୍ର ହେବାଟା, ଦରିଦ୍ର ନିରହଂସ୍ତମ୍ଭ ତାଙ୍କର ଅହଙ୍କାର ତାଙ୍କର ଯେଉଁ ଗର୍ବ ଏସବୁ ଚାଲିଯିବ ଦରିଦ୍ର ହେବା ଦ୍ୱାରା। ମୁକ୍ତ ସର୍ବେ ସର୍ବ ମଦୈରିହ, ଏଇ ମଦ ସବୁ ଯେଉଁ ରହିଛି ଅହଙ୍କାର ଗର୍ବ ଇତ୍ୟାଦି ଏଥିରୁ ସେମାନେ ମୁକ୍ତ ହେବେ ଦରିଦ୍ର ଅବସ୍ଥାରେ। ତେଣୁ ପୃଚ୍ଛଂ ଯଦୃଚ୍ଛା ପ୍ନୋତି, ବହୁତ କଷ୍ଟରେ ରହିବେ ଚଳିବେ ଦରିଦ୍ର ହିସାବରେ, ବହୁତ କଷ୍ଟରେ ଚଳିବା ଦ୍ୱାରା ଯଦି ତସ୍ୟ ପରମ ତପ, ତେଣୁ ଏଇଟା ହେଉଛି ତାଙ୍କର ଶ୍ରେଷ୍ଠ ତପସ୍ୟା, ଦରିଦ୍ର ଯେଉଁମାନେ ହେଉଛନ୍ତି ସେମାନଙ୍କ ପାଇଁ ଶ୍ରେଷ୍ଠ ତପସ୍ୟା। ନିତ୍ୟ କ୍ଷୁତ୍ କ୍ଷାମ ଦେହସ୍ୟ ଦରିଦ୍ରଶ୍ୟାନକାଂକ୍ଷିଣ ଇନ୍ଦ୍ରିୟାଣି ଅନୁସୃଷ୍ୟନ୍ତି ହିଂସା ବି ବିନିବର୍ତ୍ତତେ। ନାରଦ ମୁନି ନିତ୍ୟ ଉତ୍କ୍ଷାମ ଦେହସ୍ୟ ସକାଳ ଗୋଟେ ଦିନ ଖାଦ୍ୟ ନ ମିଳିଲେ ତାଙ୍କର ଚିନ୍ତା ହେଇଯିବ। ଆମେ ପିଲାଦିନେ ଦେଖିଥିଲୁ ପ୍ରତିରେ ସେମିତି ଦରିଦ୍ର ବ୍ୟକ୍ତି ସବୁ ଥିଲେ, ଖାଇବାକୁ ପାଉନଥିଲେ। ପିଲାଦିନେ ଦେଖିଛୁ ସେ ଯେଉଁ ପଖାଳ ଆଣିକିରି ଜୟ ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ନରସିଂହ ଦେବ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀ କି ଶିଳପ୍ରଭୁପାଦ ମହାରାଜ କି ଜୟ ଶିଳ ଗୁରୁଦେବ କି ଜୟ। ପଖାଳ ଆଣିବେ ଲଙ୍କା ଦଳ ଦେଇକି ଖାଇବେ ପଖାଳ, ଦୁଇଗୁଠା ଖାଇ ଦୁଇବେଳା ଖାଇବା ପାଇଁ ମଧ୍ୟ ମିଳୁନଥିଲା, ଏଭଳି ଅବସ୍ଥା ଥିଲା। ଆମେ ପିଲାଦିନେ ଦେଖିଛୁ ସେମାନଙ୍କର ଅବସ୍ଥା। ତେଣୁ ଇନ୍ଦ୍ରିୟାଣି ଅନୁସୃଷ୍ୟନ୍ତି, ଆଉ ଇନ୍ଦ୍ରିୟମାନଙ୍କୁ ଆଉ ଭୋଗ ଦେବା ପାଇଁ ନଥିବ, କିଛି ଖାଇବା ପାଇଁ ତ ନଥିବ, ଆଉ କ'ଣ କରିବେ। ଇନ୍ଦ୍ରିୟାଣି ଅନୁସୃଷ୍ୟନ୍ତି ହିଂସା ବି ବିନିବର୍ତ୍ତତେ, ତେଣୁ ଆଉ ହିଂସା କରିବେ ନାହିଁ, କେଉଁ ଜୀବ ପ୍ରତି ହିଂସା କରିବେ ନାହିଁ। ତେଣୁ ଏଇଠି ପ୍ରଭୁପାଦ ମହାରାଜ କହୁଛନ୍ତି, ଅଭିଜ୍ଞ ଚିକିତ୍ସକଙ୍କ ମତରେ ଅତ୍ୟଧିକ ଆହାର ଫଳରେ ବହୁମୂତ୍ର ରୋଗ ହୁଏ। ଡାଇବେଟିସ୍ କ'ଣ ପାଇଁ ହୁଏ ନା, ବହୁତ ସେମାନେ ଖାଉଥିଲେ ଅତ୍ୟଧିକ ଆହାର ଫଳରେ, ଏବଂ ଯକ୍ଷ୍ମା ବା ଟିବି ଯେଉଁଟା ହେଉଛି ସେଇଟା କ'ଣ ହେଉଛି ନା, ଆହାର ଅଭାବରେ ଯେଉଁ ଖାଦ୍ୟ ମିଳୁନଥିଲା ତାଙ୍କୁ ଟିବି ହୁଏ, ଯକ୍ଷ୍ମା, ଏଭଳି ଭାବରେ କଥା ରହିଛି। ତେଣୁ ଦରିଦ୍ର ସେଇ ଯୁଝନ୍ତି ସାଧବ ସମଦର୍ଶିନ ସଦ୍ଭିକ୍ଷିଣତି ତଂ ତର୍ଶନ ତତ ଆରା ବିଶୁଦ୍ଧତି। ତେଣୁ ଏଇଟା କହୁଛନ୍ତି, ଦରିଦ୍ର ସେବ ଯୁଝନ୍ତି, ଦରିଦ୍ର ଅବସ୍ଥାରେ ଯୁଝନ୍ତି, ଦରିଦ୍ର ହେଇକି ରହିବା ଦ୍ୱାରା ସାଧବ ସମଦର୍ଶିନ, ସାଧୁମାନେ ଯଦିଓ ସମଦର୍ଶୀ, ସାଧୁମାନଙ୍କର ଯେଉଁ ସାଧୁମାନେ ପ୍ରକୃତ କିଏ ନା, ଯେଉଁମାନେ ସମଦର୍ଶୀ ସେ ହେଉଛନ୍ତି ସାଧୁ, କିନ୍ତୁ ସାଧ୍ୱୀ କ୍ଷୀଣତି ତାଙ୍କ ଦର୍ଶନ। କିନ୍ତୁ ସାଧୁମାନେ ଯଦି ଧନୀମାନ ବ୍ୟକ୍ତିମାନଙ୍କ ପାଖକୁ ଯିବେ ସେମାନେ ଅନାଦର କରିବେ, କିନ୍ତୁ ଯଦି ଦରିଦ୍ର ବ୍ୟକ୍ତିମାନଙ୍କ ପାଖକୁ ଯିବେ ସେମାନେ ତାଙ୍କୁ ଆଦର କରିବେ। କିଛି ନଥିଲେ ଗୋଟେ ଜଳ ଟିକେ ଦେବେ, ବର୍ଷିଭାବେ ଚଟେଇଟେ ଦେବେ, ଏତିକି ସବୁ ଦେବେ, ଆଉ କିଛି ଦେଇପାରିବେ ନାହିଁ ସେମାନେ, କିନ୍ତୁ ସେମାନେ ଆଦର କରିବେ, ଯାହାଫଳରେ କି ଏଇ ସାଧୁସଙ୍ଗ ଫଳରେ ତାଙ୍କ ଜୀବନ ଉଦ୍ଧାର ପାଇବ। ଆଉ ଧନୀ ବ୍ୟକ୍ତିଙ୍କ ଘରକୁ ଗଲାବେଳକୁ ସହିତ ଲେଖିଦେଇଥିବେ, ବିୱେର୍ ଅଫ୍ ଡଗ୍, ଆଉ କୁକୁର ପ୍ରତି ସାବଧାନ, ଏଇଭଳି ଭାବେ ଲେଖିଦେଇଥିବେ। ଆଉ ସେ କ'ଣ ଯିବେ ତାଙ୍କ ଘରକୁ, ଏଭଳି ଭାବରେ ଗୋଟେ କଥା ଅଛି। ମୁଁ ଏଇଟା କହିଥିଲି ବୋଧେ, ଏଇ ଅମ୍ବରୀଶ ମହାରାଜଙ୍କ ଭାଇ, ଅମ୍ବରୀଶ ମହାରାଜଙ୍କ ଭାଇ ରାଜାଙ୍କର ଭାଇ, ସିଏ ତାଙ୍କର ମଧ୍ୟ ଧନ କମ୍ ନାହିଁ, କିନ୍ତୁ ଭଗବାନଙ୍କର ଭକ୍ତ ନୁହନ୍ତି। ତେଣୁ ଅମ୍ବରୀଶ ମହାରାଜ ସବୁବେଳେ ଅନୁରୋଧ କରନ୍ତି ନାରଦ ମୁନିଙ୍କୁ, ନାରଦ ମୁନି ଯିବେ ଟିକେ ମୋର ଭାଇଙ୍କୁ ଟିକେ କୃପା କରିବେ। ଆଉ ନାରଦ ମୁନି ଯେତେବେଳେ ଯିବେ ସେ ତାଙ୍କୁ ଘୋଡ଼େଇ ଦେବେ, ତାଙ୍କ ଘରୁ ବାହାର କରିଦେବେ। ତେଣୁ ଗୋଟେ ଥର ଲାଷ୍ଟକୁ କହିଲେ, ନାରଦ ମୁନି କହିଲେ, ଠିକ୍ ଅଛି ତୁମେ ଯେତେବେଳେ ଯମରାଜ ପାଖକୁ ଯିବ ସେତେବେଳେ କହିବ, ଯମରାଜଙ୍କୁ କହିବ ମୁଁ କିଛି ସମୟ ସାଧୁସଙ୍ଗ କରିଥିଲି, ତା'ର କ'ଣ ଫଳ, ଏଇସବୁ କଥା କହିଦେଇ ନାରଦ ମୁନିଙ୍କର କୃପା ପ୍ରାପ୍ତ ହୋଇଗଲେ। ତେଣୁ ଇଏ ମଧ୍ୟ ନାରଦ ମୁନିଙ୍କ କୃପା ପ୍ରାପ୍ତ ହୋଇଗଲେ, ଆମେ ସବୁ କହିଥିବା ଭଗବାନ ଗୁରୁଦେବଙ୍କ କୃପା ପ୍ରାପ୍ତ ହୋଇଛେ, ଯେଉଁଥିପାଇଁ କି ଏଇ ସଂସ୍ଥାକୁ ଆସିଛେ, ଦୀକ୍ଷା ଗ୍ରହଣ କରିଛେ, ଏ ସଂସ୍ଥାକୁ ଆସିଛେ। ତେଣୁ ଏଠି କହିଦେଉଛି ସେ କ'ଣ କଲେ, ସେ ଯେତେବେଳେ ମୃତ୍ୟୁ ହେଲା ତାଙ୍କ ମନେ ପଡ଼ିଲା ନାରଦ ମୁନି କୃପା ପ୍ରାପ୍ତ ହୋଇଛନ୍ତି, ଯମରାଜଙ୍କୁ ପଚାରିଦେଲେ, ଆମେ ଅଳ୍ପ ସମୟ ସାଧୁସଙ୍ଗ କରିଥିଲୁ ତା'ର କିଛି ଫଳ ଅଛି, ତାଙ୍କର ତ ବହୁତ ପ୍ରକାର ରହିଛି ପାପ, ଏସବୁ ଅମକ ନର୍କ ସବୁ ରହିଛି, ହିସାବ କରାଯାଉଛି, ସେସବୁ ତାଙ୍କର ମନେ ପଡ଼ିଗଲା, ପଚାରିଦେଲେ। ତେଣୁ ଯମରାଜଙ୍କ ଚିନ୍ତା ପଡ଼ିଗଲା, ସାଧୁସଙ୍ଗର ଫଳ ତ ବହୁତ ରହିଛି, କିନ୍ତୁ କ'ଣ ହେବ, ଅଳ୍ପ ସଂଖ୍ୟାର ଫଳ ଲଭିମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି ହଏ, ଚିନ୍ତା କରିପାରିଲେ ନାହିଁ। ତେଣୁ ଯମରାଜ ଚିନ୍ତା କଲେ, କାହାକୁ ପଚାରିବା, କାହାକୁ ବ୍ରହ୍ମାଙ୍କୁ ପାଖକୁ ଗଲେ, ବ୍ରହ୍ମା ସବୁ ଜ୍ଞାନ ଅଛି ତାଙ୍କର, କିନ୍ତୁ ତଥାପି ସେ ଜାଣିପାରିଲେ ନାହିଁ କ'ଣ ଅଳ୍ପ ସଂଖ୍ୟକ ସାଧୁସଙ୍ଗ କଲେ କ'ଣ ଫଳ ହେବ। ତେଣୁ ସିଏ କହିଲେ ମୋ ପୁଅ ପାଖକୁ ଯିବା, ସେଇଟା ବହୁତ ବୁଦ୍ଧିମାନ, ତା ଶିବର ବହୁତ ବୁଦ୍ଧି ଅଛି, ତା ପାଖକୁ ଗଲେ ସିଏ କହିବ, ଶିବ ପାଖକୁ ଗଲେ ଶିବ ପଚାରି ଦେଖିଲେ ପିତା ଆସୁଛନ୍ତି ବ୍ରହ୍ମା, ତାଙ୍କୁ ସବୁ ପ୍ରଣାମ କଲେ, ସେ କହିଲେ କ'ଣ ହେଲା ନା, ଏଇ ବ୍ୟକ୍ତି ବହୁତ ସାଧୁସଙ୍ଗ ଅଳ୍ପ ସମୟ ସାଧୁସଙ୍ଗ କରିଥିଲା, କ'ଣ ତା'ର ଫଳ, ଶିବଜୀ ମଧ୍ୟ ହଡ଼ବଡ଼ ହେଇଗଲେ, କ'ଣ ଫଳ ହବ? ତେଣୁ ଅନ୍ତିମରେ ବିଷ୍ଣୁଙ୍କ ପାଖକୁ ଗଲେ, ବୈକୁଣ୍ଠ ଲୋକକୁ ଗଲେ। ବୈକୁଣ୍ଠ ଲୋକକୁ ଯେତେବେଳେ ଗଲେ, ବିଷ୍ଣୁ କହିଲେ ଠିକ୍ ଅଛି, ତୁମେ ତାଙ୍କୁ ଛାଡ଼ି ଦେଇକି ଯାଅ, ଆଉ କିଛି ଫଳ ବିଚାର କରିବା ଦରକାର ନାହିଁ। ଯଦି ଗତ ନନ୍ ବର୍ତ୍ତମାନ ତ ଧାମ ପରମ ବୈକୁଣ୍ଠ ଲୋକ ସେ ପ୍ରାପ୍ତ ହେଲେ। ଏତେ ବଡ଼ ଅଭକ୍ତ ଥିଲେ, କିନ୍ତୁ ସାଧୁଙ୍କର କୃପାରୁ ବୈକୁଣ୍ଠ ଲୋକ ପ୍ରାପ୍ତ ହେଲେ, ଯେଉଁଟାକୁ ଆମେ ପାଉ କେବେ କେତେ ଜନ୍ମ ଲାଗିବ ଆମେ କହିହବୁ ନାହିଁ। ଆମେ ଆସିଛୁ ଏ ଧାରାକୁ, କେତେ ଜନ୍ମ ଲାଗିବ ଉଦ୍ଧାର ପାଇବା ପାଇଁ, କିନ୍ତୁ ସାଧୁଙ୍କର କୃପାରୁ ଗୋଟିଏ ଜନ୍ମରେ ସେ ପାଇଗଲେ। ସବୁ ପ୍ରକାର ସବୁ ଇଏ ଥାଇକରି ମଧ୍ୟ, ସବୁ ପ୍ରକାର ନିନ୍ଦା କରିକିରି, ସବୁ ପ୍ରକାର ଇଏ କରିକିରି, ଭଗବାନ ଭକ୍ତ ନ ହୋଇକରି ମଧ୍ୟ ସେ ପାଇଗଲେ, ଭଗବାନଙ୍କ ଧାମ ପାଇଗଲେ ଭଗବାନ ଭକ୍ତଙ୍କର କୃପାରୁ। ତେଣୁ ଏଠି କହୁଛୁ, ସାଧ୍ୱୀ କିଣନ୍ତି ତାଂ ଦର୍ଶନ ତତ୍ ଆରାଧ ବିଶୁଦ୍ଧତି। ଦୂରରୁ ସାଧୁଙ୍କର ପ୍ରାପ୍ତ ସଙ୍ଗ କହିକି ମଧ୍ୟ ସେ ତାଙ୍କର ବିଶୁଦ୍ଧ ହୋଇଯାଆନ୍ତି, ସାଧୁମାନେ ତାଙ୍କର ଗୃହକୁ ଯାଆନ୍ତି। କାହିଁକି ନା ଧନୀ ବ୍ୟକ୍ତିମାନେ ସେମାନେ ସବୁ ଅନାଦର କରିବେ, ତାଙ୍କୁ ବି ଦୂର ଦୂର କରିବେ ଏଇଭଳି ଭାବରେ। ତେଣୁ ପରଶୁକର ସାଧୁନାଂ ସମ ଚିତ୍ତାନାଂ ମୁକୁନ୍ଦ ମୁକୁନ୍ଦ ଚରଣୈଷିଣାଂ ଉପେକ୍ଷୈ କିଂ ଧନସ୍ତମ୍ଭୈ ଅସଦ୍ଭୀ ଅସଦାଶ୍ରୟୀ। ଏଇଠି ସେ କଥା କହ, ସାଧୁନାଂ ସମ ଚିତ୍ତାନାଂ, ସାଧୁମାନେ ସମସ୍ତଙ୍କ ପ୍ରତି ସମାନ ଚିତ୍ତ ତାଙ୍କର ରହିଛି, କିନ୍ତୁ ମୁକୁନ୍ଦ ଚରଣୈଷିଣାଂ, କାରଣ ସେ ଭଗବାନ ପାଦପଦ୍ମରେ ତାଙ୍କର ରହିଛି, ମନ ରହିଛି ତାଙ୍କର। ଅଭିଳାଷ କେବଳ ଭଗବାନ ପାଦପଦ୍ମ, ମୋର ଏଇ ଅଭିଳାଷ ବିଳାସ କୁଞ୍ଜ ଦିଅ ବାସ ଏଇଭଳି ଭାବରେ। ତେଣୁ ଉପେକ୍ଷା କିଂ ଧନ ତମ୍ବେଇ, ତେଣୁ ଧନୀ ବ୍ୟକ୍ତିମାନେ ତାଙ୍କୁ ତ ଉପେକ୍ଷା କରିଦିଅନ୍ତି, ତେଣୁ ସେ ତାଙ୍କ ପାଖକୁ ଯାଆନ୍ତି ନାହିଁ ବେଶୀ। କିନ୍ତୁ ଅସଦ୍ଭୀ ଅସଦାଶ୍ରୟୀ, ତେଣୁ ସେମାନେ ଏଇ ଧନୀ ବ୍ୟକ୍ତିମାନେ ଏଇ ସାଧୁସଙ୍ଗମାନଙ୍କର କୃପା ପ୍ରାପ୍ତ ହୋଇପାରନ୍ତି ନାହିଁ, ଅସଦାଶ୍ରୟୀ। କିନ୍ତୁ ଆଜି ଯଦିଓ କୃପା ପ୍ରାପ୍ତ ହୋଇପାରନ୍ତି ନାହିଁ, କିନ୍ତୁ ଆଜି ଏମାନେ କୃପା ପ୍ରାପ୍ତ ହୋଇଗଲେ, ଏମାନେ ଧନୀ ବ୍ୟକ୍ତି ହେଲେ ମଧ୍ୟ ଏ ନାରଦମାନଙ୍କର ଅହେତୁକ କୃପା। ତେଣୁ ଏଇଠି କହୁଛନ୍ତି ତଦହଂ, ଏଇଟା ହେଉଛି ଚିକିତ୍ସା, ଏଇଟା ଲକ୍ଷଣ ଆମକୁ ବର୍ଣ୍ଣନା କଲେ, ଏଇ ଲକ୍ଷଣ ସବୁ ରହିଛି, ଏଇଆ ଲକ୍ଷଣ ହେବାରୁ କ'ଣ ଔଷଧ ଦିଆଯିବ, ତେଣୁ ନାରଦମୁନି ମେଡ଼ିସିନ୍ ଦେଲେ ସେଇଥିପାଇଁ ତତ୍। ତେଣୁ ମତେ ତତ୍ ଅହଂ ମତୟୋର୍ ମଧ୍ୱା, ଏମାନେ ଯେଉଁ ମଧୁ ଯେଉଁ ବାରୁଣୀ ମଦିରା ପାନ କରିକିରି ମତ ହେଇକି ରହିଛନ୍ତି, ବାରୁଣିଆ ଶ୍ରୀମଦାନ୍ତୟୋ, ଧନଗର୍ଭ ରହିଛି ଏଣେ ମଦଗର୍ଭ, ମଦ ମଦ ଦ୍ୱାରା ବୁଦ୍ଧି ନଷ୍ଟ ହୋଇଯାଇଛି। ତେଣୁ ତମ ମଦଂ ହରିଶ୍ୟାମ, ଏଇସବୁ ତାଙ୍କର ଅନ୍ଧକାର, ତାଙ୍କର ଯେଉଁ ଜ୍ଞାନ ଭିତରେ ରହିଛନ୍ତି, ତାଙ୍କର ଯେଉଁ ଗର୍ଭରେ ରହିଛନ୍ତି, ସେଇଟାକୁ ମୁଁ ହରଣ କରିବି। ଏ କୃପା କଲେ ନା ଅଭିଶାପ ଦେଲେ? ଏ କୃପା ନାରଦମୁନି କୃପା, ସେ ହୃଦୟଙ୍ଗମ କରିବେ, ହୃଦୟଙ୍ଗମ କରିବେ, ତେଣୁ ସେ ପ୍ରାର୍ଥନା କରିବେ। ଆମେ ସେ କଥା କହିବା ସେତେବେଳେ, ହରିଶ୍ୟାମି ସ୍ତ୍ରୈଣୟୋ ଅଜିତାତ୍ମନ, ଏ ସ୍ତ୍ରୀ ଲୋକମାନଙ୍କର ପ୍ରତି ତାଙ୍କର ଆସକ୍ତି ରହିଛି ସ୍ତ୍ରୈଣ ଏବଂ ଅଜିତାତ୍ମନ, ଇନ୍ଦ୍ରିୟମାନଙ୍କୁ ନିଜର ବଶରେ ରଖୁନାହାନ୍ତି ଅଜିତାତ୍ମନ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ କହୁଛନ୍ତି ଯେ ଚାରୋଟି ଶ୍ଳୋକରେ ଏଇ ମେଡ଼ିସିନ୍ ଦେଲେ, ଚାରୋଟି ଶ୍ଳୋକ ଏଇଟା ଦ୍ୱାରା, ଚତୁର୍ଭୀ ତଦହମ୍ ଇତି ଚତୁର୍ଭୀ, ମାଧ୍ୱା ମଧୁ ମୟା ତମ ଅଜ୍ଞାନମ, ମଧୁପାନ କରିକି ଯେଉଁ ଅଜ୍ଞାନ ଭିତରେ ରହିଛନ୍ତି, ଏଇଟା ହେଲା କ'ଣ ଚିକିତ୍ସା କଲେ ନା, ବସୁଦେବସ୍ୟ ସାନ୍ନିଧ୍ୟଂ ଲବ୍ଧ୍ୱା ଦିବ୍ୟ ଶରତ ସତୁ ଋତେଶ୍ୱର ଲୋକତାଂ ଭୂୟୋ ଲବ୍ଧ ଭକ୍ତି ଭବିଷ୍ୟତ, ଏଇଟା ସେ କହିବେ, ଆମ ଆଗରେ ଆସିବ ସେଇଟା। ତେଣୁ ସେ କହୁଛନ୍ତି ଯଦି ଇମୌ ଲୋକପାଳସ୍ୟ ପୂତୌ ଭୂତ୍ୱା ତମ ପୂତୌ ନ ବିବାହ ସମାତ୍ମାନ ବିଜାନିତ ସୁଦୁର୍ମଦୌ ଅତୋ ଅରଥ ସ୍ଥାବରତା ସ୍ୟାତାଂ ନୈବଂ ଯଥା ପୁନଃ ସ୍ମୃତି ସ୍ୟାନ୍ ମତ୍ ପ୍ରସାଦେନ ତତ୍ରାପି ମଦନୁଗ୍ରହାତ୍ ବାସୁଦେବସ୍ୟ ସାନ୍ନିଧ୍ୟଂ ଲବ୍ଧ୍ୱା ଦିବ୍ୟ ଶରତ ସତେ ଋତେଶ୍ୱର ଲୋକତାଂ ଭୂୟୋ ଲବ୍ଧ ଭକ୍ତି ଭବିଷ୍ୟତି। ଇଏ ତାଙ୍କର ମେଡ଼ିସିନ୍ ଦେଲେ, ମେଡ଼ିସିନ୍ ଆଣ୍ଟିବାୟୋଟିକ୍ ଫେଣ୍ଟିକ୍ ଯାହା ସବୁ ରହିଛି ସବୁ ସହିତ ଦେଖା ହେଇଦେଲେ। ଏ ସାଧୁ ବୈଦ୍ୟଙ୍କର ଔଷଧ। ଯାହା ଯଦି ଇମୌ ଲୋକପାଳ ସେ ପୁତୌ, ଲୋକପାଳ କେବେ ରହୁଛନ୍ତି ଜଣେ ଲୋକପାଳ, ତାଙ୍କର ଏଇ ଦୁଇ ପୁତ୍ର ଭୂତୁଆ ତମ ପୁତୌ ଏଭଳି ସ୍ଥିତିରେ ରହିକରି ତମ ଗୁଣକୁ ଆସିଗଲେ, ତମ ପୁତ ହୋଇଗଲେ, ସତ୍ୟଗୁଣରେ ରହିବା କଥା କିନ୍ତୁ ତମ ଗୁଣରେ ରହିଗଲେ, ଏଭଳି ଭାବରେ ମଦିରା ପାନ କରି ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି। ନ ବିବାହ ସମାତ୍ମାନ ବିଜାନତ ସୁଦୂର୍ମତ, ତେଣୁ ବସ୍ତ୍ରଗତ ପରିଧାନ କରିନାହାନ୍ତି, ଏଭଳି ଅବସ୍ଥାରେ ରହିଛନ୍ତି। ବିଜାନତ ସୁଦୂର୍ମତ, ବହୁତ ଦୁର୍ମଦ ହୋଇକି ରହିଛନ୍ତି। ତେଣୁ ଅତୋ, ତେଣୁ କ'ଣ ହେବ ନା ଅର୍ହତ ସ୍ଥାବରତାନ, ଯେଉଁମାନେ ଉଲଗ୍ନ ହେବେ ତା ପରଜନ୍ମରେ ସେମାନେ ସ୍ଥାବର ଜଣେ ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି, ଏଇଠି ଅଛି କି କ'ଣ ପ୍ରଭୁପାଦ ମହାରାଜ କହିଛନ୍ତି, ଯେଉଁମାନେ ଆଜିକାଲି ଫିଲ୍ମରେ ସବୁ ବିଭିନ୍ନ ପ୍ରକାର ଉଲଗ୍ନ ରୋଡ଼ ସବୁ ହେଉଛି, ପରଜନ୍ମରେ ସେମାନେ ସବୁ ବୃକ୍ଷ ହେବେ। ସ୍ଥାବର ବୃକ୍ଷ ହେଲେ ଆଉ ପ୍ୟାଣ୍ଟ ସାର୍ଟ ପିନ୍ଧା ଦରକାର ନାହିଁ, ସେଇଭଳି ଭାବରେ ଉଲଗ୍ନ ଅବସ୍ଥାରେ ରହିଥିବେ। ତେଣୁ ଅତ ଅର୍ହତ ଏହି ସ୍ଥାବର ଜ୍ୱନି ପାଇବା ପାଇଁ ଯୋଗ୍ୟ, ଅର୍ହତ ସ୍ଥାବର ଯୋଗୀ ପାଇବା ପାଇଁ ଯୋଗ୍ୟ ସ୍ଥାବର ଜ୍ୱନି ସାଧାରଣ ନୈବ ଯଥା ପୁନଃ, ହେଲେ ଆଉ ଏଭଳି କାର୍ଯ୍ୟ କରିବେ ନାହିଁ। ସ୍ମୃତି ସାତ୍ ମତ ପ୍ରସାଦେନ, ଯଦିଓ ଏମାନେ ସ୍ଥାବର ଜନ୍ମ ପ୍ରାପ୍ତ ହେବେ, ବୃକ୍ଷ ହେବେ, କିନ୍ତୁ ତଥାପି ସ୍ମୃତି ରହିବ ମତ ପ୍ରସାଦାତ୍ ମୋର କୃପାରୁ। ଏଇଟା କ'ଣ କ୍ରୋଧ, ଏଇ ତାଙ୍କ ପ୍ରତି କୃପା, ମତ ପ୍ରସାଦାତ୍ କହୁଛନ୍ତି ନା ମୋର କୃପାରୁ, ତାଙ୍କର ସବୁ ସ୍ମୃତି ରହିବ, ଆମ ପୂର୍ବଜନ୍ମର ସ୍ମୃତି ଆମେ ଭୁଲି ଯାଇଛେ, କିନ୍ତୁ ଯଦି ଭଗବାନ ଚାହିଁବେ ଆମେ ମନେ ପକାଇବା ଆମେ ଏହା ଏହା ଥିଲେ, ଏହା ଏହା କରୁଥିଲେ, ଏଇଭଳି ଭାବରେ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ପୁଣି ଆସିଲେ ମାତୃପୁଖୀକୁ ଆସିଲେ। ଏ ଯେଉଁ ଆମର ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 31 ଅଧ୍ୟାୟରେ କପିଳଦେବ ମା ଦେବହୂତିଙ୍କୁ କହୁଛନ୍ତି, ଯେଉଁମାନେ ସାତ ମାସ ଗର୍ଭରେ ଯେତେବେଳେ ଜଣେ ସାତ ମାସ ହୁଏ ତା'ର ସେତେବେଳେ ପୂର୍ବ ଜନ୍ମର ସ୍ମୃତି ମନେ ପଡ଼େ, ସେତେବେଳେ ସେ ଭାବେ ମୁଁ ଏଇଭଳି ଭାବରେ ପୁଣି ଭୌତିକ ରହିଲି, କାର୍ଯ୍ୟରେ ଲିପ୍ତ ରହିଲି, ପୁଣି ମାଆଙ୍କର ପୃଥିବୀକୁ ଆସିବାକୁ ପଡ଼ିଲା, ସେଇଠି ପ୍ରାର୍ଥନା କରନ୍ତି, ପ୍ରଭୁ ମୋତେ ଏଇଥର ଯଦି କୃପା କରିବେ ମୁଁ ଯାଇକରି ଆପଣଙ୍କର ଭଜନ କରିବି, ଏଇ କଥାଟି କହନ୍ତି। ଜୀବର ପ୍ରାର୍ଥନା ରହିଛି, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କପିଳଦେବ ସେଇଟା କହିଛନ୍ତି, ପ୍ରାର୍ଥନା ସ୍ତୁତି ସବୁ ରହିଛି, କ'ଣ ସବୁ ସ୍ତୁତି କରନ୍ତି, କିନ୍ତୁ ଜନ୍ମ ହୋଇଗଲା ପରେ ପୁଣି ଭୁଲି ଯାଆନ୍ତି। ସାଧୁମାନେ ସେଇଟା ମନେ ପକାନ୍ତି, ତମେ ପ୍ରାର୍ଥନା କରିଥିଲ, ଏଇଭଳି ଶପଥ କରିଥିଲ, ବର୍ତ୍ତମାନ ଭଗବାନ ଭଜନ କର। ତେଣୁ ସେ ମୋର ପ୍ରସାଦରୁ ମୋର କୃପାରୁ ତାଙ୍କର ସ୍ମୃତି ରହିବ, ମୁଁ ଏମିତି ଥିଲି ଏମିତି ଥିଲି ଏମିତି ଥିଲି ସବୁ ସ୍ମୃତି ରହିବ। ତଥାପି ମଦନୁଗ୍ରହାତ, ଏଇଟା ସାଧାରଣତଃ ଆମେ ଜନ୍ମ ଶରୀର ତ୍ୟାଗ ହୋଇଗଲା ମାନେ ଆମେ ଭୁଲିଯିବା, ପୂର୍ବଜନ୍ମର ସ୍ମୃତି ରହିବ ନାହିଁ, ଭୁଲିଯିବା, କିନ୍ତୁ ନାରଦମୁନିଙ୍କର କୃପାରୁ ସେସବୁ ସ୍ମୃତି ତାଙ୍କର ଥିଲା। ଯେଉଁ 36,000 ବର୍ଷ କାଳ ରହିଲେ ଏଠି ବାସୁଦେବ ସେ ସାନ୍ନିଧ୍ୟ, ବସୁଦେବ ଭଗବାନ ବସୁଦେବଙ୍କ ପୁତ୍ର ଏବଂ ବାସୁଦେବଙ୍କର ସାନ୍ନିଧ୍ୟ ସେ ଲାଭ କରିବେ। 3 ବର୍ଷ କାଳ ଭଗବାନ ତାକୁ ଆଲିଙ୍ଗନ କରୁଥିଲେ, ତାଙ୍କୁ ଛୁଉଁଥିଲେ, ତାକୁ ଏଇଭଳି ଭାବରେ ସାନ୍ନିଧ୍ୟ ସେ ପ୍ରାପ୍ତ ହେଉଥିଲେ ବାସୁଦେବ ସେ ସାନ୍ନିଧ୍ୟ। ଲବ୍ଧ୍ୱା ଦିବ୍ୟ ଶରତ ସତେ, ଦିବ୍ୟ 100 ବର୍ଷ ଶରତ, ଶରତ କହିଲେ ଶରତ ଋତୁ, ବର୍ଷକରେ ଗୋଟିଏ ଥର ଶରତ ଋତୁ ଆସୁଛି, ଏ ଶରତ ଋତୁକୁ ବିଶେଷ ଭାବରେ ବର୍ଣ୍ଣନା କରାଯାଏ ଶରତ ସତେ। ଶରତ ଋତୁ ଭାଗବତ ବ୍ରହ୍ମା ଆଦି ଦେବତାମାନେ ପ୍ରାର୍ଥନା କରିବେ ଭଗବାନଙ୍କୁ, 11 ସ୍କନ୍ଧ 6 ଅଧ୍ୟାୟରେ ଆସିବ, ପ୍ରଭୁ ଆପଣ 125 ବର୍ଷ ଏଠି ରହିଲେ ଆପଣ ଯଦି ଚାହିଁବେ ଆପଣ ଲୀଳାକୁ ସମାପନ କରିପାରନ୍ତି, ଏ ଯେଉଁ ପ୍ରାର୍ଥନା ଆସିବ 11 ସ୍କନ୍ଧ 6 ଅଧ୍ୟାୟରେ ଆସିବ ଏ ପ୍ରାର୍ଥନା। ତେଣୁ ଏ 100 ବର୍ଷ ପରେ ଦିବ୍ୟ ଲୋକର 100 ବର୍ଷ ଆମେ ସେଦିନ କହୁଥିଲେ 36,000 ବର୍ଷ ଆମ ଗଣନାରେ ପାଖାପାଖି 36,000 ଇୟର୍ସ ଆସିବ ସେଇଟା। ତେଣୁ ଏତିକି ପରେ ବୃତ୍ତେ ସ୍ୱର ଲୋକତାଙ୍କ ଭୂୟ ଲବ୍ଧ ଭକ୍ତି ଭବିଷ୍ୟତି, ତେଣୁ ଭଗବାନଙ୍କ ସାନ୍ନିଧ୍ୟ ଲାଭ ହୋଇକରି ସେ ପୁଣି ସ୍ୱର୍ଗଲୋକକୁ ଆସିବେ। ବୃତ୍ତେ ସ୍ୱର୍ଗ ସ୍ୱର ଲୋକତାଙ୍କ ସ୍ୱର୍ଗଲୋକକୁ ପୁଣି ଆସିବେ ଏବଂ ଭୂୟ ଲବ୍ଧ ଭକ୍ତି ଭବିଷ୍ୟତି, କିନ୍ତୁ ସେତେବେଳେ ଆଉ ଏ ଏଭଳି ମତି ରହିବ ନାହିଁ, ସେତେବେଳେ ଭଗବାନଙ୍କ ପ୍ରତି ଭକ୍ତି ଆସିବ, ଲବ୍ଧ ଭକ୍ତି ଭବିଷ୍ୟତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଏଇଟା ଦେଇଦେଲେ ମେଡ଼ିସିନ ଦେଇଦେଲେ, ଏଇଭଳି ଭାବରେ ଅଭିଶାପ ଦେଇକରି, ଅଭିଶାପ ବା ଯାହା ହେଉ କୃପା ଯାହା ବି ହେଉ ଏଇଭଳି ଭାବରେ କହିଲେ, ତ ତୁମେ ବୃକ୍ଷ ଯୋନି ପ୍ରାପ୍ତ ହୁଅ 100 ବର୍ଷ କାଳ ଦିବ୍ୟ ଲୋକରେ 100 ବର୍ଷ ରହିବ ଏବଂ ବାସୁଦେବଙ୍କର ସାନ୍ନିଧ୍ୟ ପ୍ରାପ୍ତ ହୋଇକି ତୁମେ ଭକ୍ତି ଲାଭ କରିବ। ତେଣୁ ଏହିଭଳି ଭାବରେ କହି ଏବଂ ମୁକ୍ତା ହଁ ଏଇଠି ହରିଶ୍ରୀ କହିଛନ୍ତି ଗୁରୁ ବଦ୍ଧ ହୁଅନ୍ତୁ ବା ମୁକ୍ତ ହୁଅନ୍ତୁ ଆମର ଭାବନାରେ ଆମେ ମୁକ୍ତ ହେବା। ଗୁରୁ ଏ ଭଗବାନ ଆସିବେ ବନ୍ଦୀ ଅବସ୍ଥାରେ ଆସି ତାଙ୍କୁ ଉଦ୍ଧାର କରିବେ। ଏକଲବ୍ୟ କଥା ଆସିଛି, ଏକଲବ୍ୟ କଥା ଗୋଟେ ଉଦାହରଣ ରହିଛି। ଏକଲବ୍ୟ ଆପଣ ଜାଣିଥିବେ, ଏକଲବ୍ୟ ଯେଉଁ ରହିଥିଲା ଦ୍ରୋଣାଚାର୍ଯ୍ୟଙ୍କୁ ଯାଇଥିଲା ଶିକ୍ଷା କରିବା ପାଇଁ, କିନ୍ତୁ ଦ୍ରୋଣାଚାର୍ଯ୍ୟ ମନା କରିଦେଇଥିଲେ କାରଣ ସେ କ'ଣ ଶୂଦ୍ର, ସେମାନେ ସବୁ ଏ ପାଇବାକୁ ଯୋଗ୍ୟ ନୁହନ୍ତି, ତେଣୁ ଇଏ କରିଦେଇଥିଲେ, ବିଦା କରିଦେଇଥିଲେ। କିନ୍ତୁ ସେ ଯାଇକି ଜଙ୍ଗଲରେ ରହିକରି ତାଙ୍କର ଗୁରୁଙ୍କର ପ୍ରତିମୂର୍ତ୍ତି କରିକିରି ସବୁ ଶିକ୍ଷା କରୁଥିଲେ। ଏସବୁ ମହାଭାରତରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଗୋଟେ ଥର ଅର୍ଜୁନଙ୍କୁ ସେ କହୁଥିଲେ ଅର୍ଜୁନ ସବୁଠାରୁ ଶ୍ରେଷ୍ଠ ଧନୁଧାରୀ ହେବେ, ଏଇଭଳି ଭାବରେ ଭାବୁଥିଲେ, ଆଶୀର୍ବାଦ ମଧ୍ୟ କରିଥିଲେ। କିନ୍ତୁ ଗୋଟେ ଥର ଯାଇଛନ୍ତି ଜଙ୍ଗଲକୁ ଅର୍ଜୁନଙ୍କ ସହିତ ସବୁ ଯାଉଛନ୍ତି, ଗୋଟେ କୁକୁର କ'ଣ ହେଇଛି, କୁକୁରକୁ ସେ କିଏ ଗୋଟେ ବାନ୍ଧି ପକେଇଛି କି କ'ଣ ଗୋଟେ ଏମିତି ଗୋଟେ ହେଇଛି, ଯାଇ ଜାଣିପାରିଲେ ନାହିଁ। ଅର୍ଜୁନ ମଧ୍ୟ ହଡ଼ବଡ଼ ହେଇଗଲେ, କେମିତି ଇଏ ଜଣେ ଇଏ ଅସ୍ତ୍ର କିଏ ଛାଡ଼ିଲା ଏ କୁକୁରକୁ। ଏଇଭଳି ଭାବରେ ଯାଇ ପହଞ୍ଚି ପହଞ୍ଚିକି ଦେଖିଲେ ସେ ଏକଲବ୍ୟ ସେଇ କୁକୁରକୁ ବନ୍ଦୀ କରିଥିଲା ନା କ'ଣ, ଏଗୁଡ଼ିକ ମୁଁ ଏକ୍ଜାକ୍ଟ ମନେ ପଡ଼ୁନି ଠିକ୍ ଭାବରେ। ତେଣୁ ଦ୍ରୋଣାଚାର୍ଯ୍ୟ ପଚାରିଲେ, ଏକଲବ୍ୟକୁ ପଚାରିଲେ, କିଏ ତୁମର ଗୁରୁ? ନା ଆପଣ ମୋର ଗୁରୁ, ମୁଁ ତୁମର ଗୁରୁ, ତୁମେ ତୁମେ ବିଦାୟ କରିଦେଇଥିଲି ନା, ମୁଁ ଆପଣଙ୍କ ପ୍ରତିମୂର୍ତ୍ତି କରିକିରି ଆମେ ଶିକ୍ଷା କରି ଏସବୁ ଶିଖିଛି। ହଁ ଗୁଣ୍ଡୁ ଦକ୍ଷିଣା କିଛି ଦେବ ନା? ହଁ ଦେବି, ଯାହା କହିବେ ଦେବି। ନା ତୁମର ବାମା ଆଙ୍ଗୁଠିର ବାମା ହାତର ବୁଧା ଆଙ୍ଗୁଠିଟା ଦେଇଦିଅ, ବାମା ଆଙ୍ଗୁଠି ନା ଏଇ ଧରିବେ ସେଇଟା ଇଏ କରିବେ, ଏଇଟା ଦରକାର ବହୁତ ଇମ୍ପୋର୍ଟାଣ୍ଟ, ଦେଇଦେଇଥିଲେ। ଏଇଟାକୁ ସାଧାରଣତଃ ସମସ୍ତେ ଭାବନ୍ତି ଯେ ଦ୍ରୋଣାଚାର୍ଯ୍ୟ ଯେଉଁ କଲେ ଏଇଟା ଠିକ୍ କଲେ ନାହିଁ। କିନ୍ତୁ ଆମର ମୁଁ ଥରେ ଗୌରବନ୍ଦ ସିଂ ମହାରାଜଙ୍କର ପଢ଼ୁଥିଲି ଗୋଟେ ଆର୍ଟିକଲ, ସେଥିରେ ଲେଖା ହେଇଥିଲା ସେ ଯାହା କରିଥିଲେ ଠିକ୍ କରିଛନ୍ତି, ଦ୍ରୋଣାଚାର୍ଯ୍ୟ କିଛି ଭୁଲ କରିନାହାନ୍ତି, ଶାସ୍ତ୍ର ସମ୍ମତ କଥା କରିଛନ୍ତି। ଏ ମହାଭାରତ ଯୁଦ୍ଧ ଯେତେବେଳେ ହେବ, ଏକଲବ୍ୟ କୌରବ ପକ୍ଷରେ ରହିକି ଯୁଦ୍ଧ କରିବେ ପାଣ୍ଡବମାନଙ୍କ ବିରୁଦ୍ଧରେ, ଏସବୁ ରହିଛି ମହାଭାରତ ଯୁଦ୍ଧର କଥା ସବୁ ରହିଛି। ତେଣୁ ଯାହା ହଉ ଏଇଭଳି ଭାବରେ ଗୁରୁ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ସେ ତାଙ୍କ ଶିଷ୍ୟକୁ ଉଦ୍ଧାର କରିବେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏବଂ ମୁକ୍ତ୍ୱା ସ ଦେବର୍ଷି ଗତୋ ନାରାୟଣ ଶ୍ରମମ୍ ନଳ କୁବେର ମଣିଗ୍ରୀବ ଆବାସତୁ ଯମୁନାର୍ଜୁନ। ତେଣୁ ନାରଦ ମୁନି ଏଇଭଳି ଭାବରେ କହିକି ତାଙ୍କର ଆଶ୍ରମକୁ ପଳାଇଗଲେ। ନାରାୟଣ ଆଶ୍ରମ ରହିଛି ବଦ୍ରୀନାଥ, ବଦ୍ରୀନାଥ ପଳାଇ ଆସିଲୁ, ବଦ୍ରୀନାଥ ପଳାଇଗଲେ, ଶିବଜୀଙ୍କ ଆଶ୍ରମ କରିବା ପାଇଁ ଯାଉଥିଲେ ଆଉ କଲେ ନାହିଁ, ପଳାଇଗଲେ। କେତେଜଣ କହନ୍ତି କାହିଁକି ଗଲେ ନା, ସେ ପଚାରିବେ ଭଗବାନ ଯାଇ କହିବେ ପ୍ରଭୁ ଏଇଟା ମୁଁ କଲି ଭୁଲ ହେଲା ନା ଠିକ୍ ହେଲା, ଶିବଜୀଙ୍କର ଅନୁସାରେ ମୁଁ ଅଭିଶାପ ଦେଇଦେଲି, ଅଭିଶାପ କ'ଣ କୃପା କଲେ। ତେଣୁ ନରନାରାୟଣଙ୍କ ପାଖକୁ ଯାଇ ଗଲେ, ନରନାରାୟଣଙ୍କ ସେ ଆରାଧନା କରୁଛନ୍ତି, ଏ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସବୁ ଯେଉଁ ରହିଛି ସବୁ ସ୍ଥାନ ରହିଛି ନବବର୍ଷ 9ଟି ବର୍ଷରେ କିଏ କାହାର ସବୁ ଆରାଧନା କରୁଛନ୍ତି, ଏଇଠୁ ବର୍ଣ୍ଣନା କରାଯାଏ, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେଥିରେ ବର୍ଣ୍ଣନା କରାଯାଏ ଏ ଭାରତବର୍ଷରେ ଅଧିଷ୍ଠାତ ଦେବ ହେଲେ ନରନାରାୟଣ ଏବଂ ନାରଦ ମୁନି ତାଙ୍କର ସବୁ ପୂଜା କରନ୍ତି, ଏ ପଞ୍ଚମ ସ୍କନ୍ଧରେ ଏ କଥା ସବୁ ରହିଛି। ତେଣୁ ତାଙ୍କର ଆଶ୍ରମକୁ ପଳାଇଗଲେ ନଳକୁବେର ମଣିଗ୍ରୀବ ଆବାସ ତୁ ଯମୁନାର୍ଜୁନ, ଯାଇକିରି ଯମୁନାର୍ଜୁନ ବୃକ୍ଷ ହେଇଗଲେ, ଯମୁନାର୍ଜୁନ ବୃକ୍ଷ ଅଭିଶାପ କେତେ ଇଏ ରହିଛି। ଭାବାର୍ଥରେ କହୁଛନ୍ତି ପ୍ରଭୁପାଦ ମହାରାଜ କହିଛନ୍ତି ଆଜି ମଧ୍ୟ ବହୁ ଅରଣ୍ୟରେ ଅର୍ଜୁନ ବୃକ୍ଷ ଦେଖାଯାଏ, ତାହାର ଛାଲ ହୃଦରୋଗ ଔଷଧ ତିଆରି ପାଇଁ ବ୍ୟବହାର କରାଯାଏ। ହୃଦରୋଗ ପାଇଁ ଏଇ ଅର୍ଜୁନ ବୃକ୍ଷକୁ ନିଅନ୍ତି, କାଟିକିରି ଛାଲକୁ ନିଅନ୍ତି। ଆଚ୍ଛା ଆଚ୍ଛା, ଅର୍ଥାତ୍ ବୃକ୍ଷ ହେଲେ ବି ଯେତେବେଳେ ଚିକିତ୍ସା ବିଜ୍ଞାନ ପାଇଁ ସେମାନଙ୍କୁ ଛାଲ ଛଡ଼ାଯାଏ ସେତେବେଳେ ସେମାନେ ବିରକ୍ତ ଅନୁଭବ କରନ୍ତି, ତାଙ୍କୁ ଗୋଟେ କଷ୍ଟ ହେଉଥିବ ନା, ଅର୍ଜୁନ ବୃକ୍ଷ ସବୁ ଛାଲକୁ ସବୁ ନେଇକିରି ହୃଦରୋଗ ପାଇଁ ସବୁ ସିଝେଇକି ପିଇବେ, ଏସବୁ ରହିଛି କଥା। ତେଣୁ ଏହିଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି। ଋଷିଭିର୍ ଭଗବତ ମୁଖସ୍ୟ ସତ୍ୟଂ କର୍ତ୍ତୃପକ୍ଷ ହରି ଜଗାମ ସନକି ସ୍ତତ୍ର ଯତ୍ରାସ୍ଥାନ ଯମଳାର୍ଜୁନ। ଭଗବାନ ଯିବେ ତାଙ୍କର କଥାକୁ ସତ୍ୟରେ ପରିଣତ କରିବେ। ସତ୍ୟଂ ବିଧାତଂ ନିଜଭୂତ୍ୟ ଭାସିତଂ, ଭଗବାନ ଏଇ ଯେଉଁ ନାରଦମୁନି ଯେଉଁ କହିଲେ ଭଗବାନ ତାଙ୍କର କଥାକୁ ସତ୍ୟରେ ପରିଣତ କରିବେ। ଆସନ୍ତାକାଲି ଆମେ ଶୁଣିବା 24 ଶ୍ଳୋକରୁ। ଆଜି ଏଇଠି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ନିଦାହି ଗୌର ପ୍ରମାନନ୍ଦୀ ଆମର ବୈଷ୍ଣବ ଗୋଟିଏ ଓ।